ओम शांति। 27 अक्टूबर 2025 मसीहार साकार महावाक्य मिठे बच्चे कोमलतार संस्कार मध्य देह अभिमान अटे रुषिबा कांदिबा आदिर आश्री संस्कार तुम संतान मानंक पाखरे रहिबा उचित नुहे। दुख सुख मान अपमान सबु किछि तुमको सहन करबाको हेबो। प्रश्न, सेवारे ढिलापण आसिबार मुख्य कारण कण? उत्तर, जेतेबेले देह अभिमान कारणरो परस्परर दुर्बलता देखिबारे लागुछंती सेतेबेले सेवारे ढिलापण आसि जाउछ। परस्पर मध्यरे अपड हेबा मध्य देह अभिमान अटे। मु अमोक सहित चली पारिबे नाही, मु एठारे रही पारिबे नाही, ए सबु कोमलता अटे। एही कथा मुखरो बाहर करिबा अर्थात कंटा हेबा, अवज्ञाकारी हेबा। बाबा कहुछंती पिला माने तुमे आत्मिक सेना अट, सेथि पई निर्देश हेले तुरंत हाजिर हेबा दरकार। कोनोसी भी कथारे बहानाबाजी कर नाही। ओम शांति। आत्मिक पिता बसी आत्मिक संतान मानंकु बुझाउछंती। पिला मानंकु प्रथमे एही शिक्षा मिलुछि जे निजकु आत्मा निश्चय कर, देह अभिमान छाड़ी देही अभिमानी हेबाकु पड़िब। आमे आत्मा अटु, देही अभिमानी हेले ही बाबांकु मने पकाई पारिबा। ताहा अज्ञान काल थिला, एहा ज्ञान काल अटे। ज्ञान तो एकमात्र बाबा ही देउछंती, जे समस्तंकर सद्गति करुछंती से निराकार अटंती। अर्थात तांकर कौनसी मनुष्यर आकार नाही, जहार मनुष्यर आकार अछि तांकु भगवान बोली कुहाजिब नाही। एबे सबु आत्मा माने तो निराकारी अटंती, किंतु देह अभिमान कारणरो जेकु आत्मा बोली भूली जाइछंती। वर्तमान बाबा कहुछंती जे तुमको घर को फेरबा को हेबो। निजको आत्मा भाव, आत्मा भाभी बाबांकु मने पकाओ, तेबे जन्म जन्मांतर पाप भस्म हेबो। आउ कोनोसी उपाय नाही। आत्मा ही पतित एवं आत्मा ही पवित्र हेउछि। बाबा बुझाउछंती सत्य एवं त्रेता जुगरे पवित्र आत्मा मने थिले, रावण राज्य रे पुणे पतित आत्मा हो जाय थन। सीढ़ी चित्र रे मध्य बुझा जाय छि जे जे माने पवित्र थिले ए माने पुणे पतित हो जाय। 5000 वर्ष पूर्वरो तुमे सब आत्मा माने शांति धाम रे पवित्र, ताकु निर्वाण धाम बोली कहा जाउ छि। पुणे कलि युग रे पतित हेउथिबारु आकुल कंठ रे डाकु छंती, हे पतित पावन आस। बाबा बुझाउछंती पिला माने मु तुमको पतितरु पवित्र हेबा पई जेउ ज्ञान देउछि ताको केवल मु ही देउछि, जहां पने प्राय लोप होई जाउछि। बाबांकु ही आसी ज्ञान सुनाइबाकु पडुछि। एठारे मनुष्य माने असरंती शास्त्र तयारी करिसंती, सत्य जुगरे कोनोसी शास्त्र रहिबो नाही। सेठारे तिले मात्र भक्ति मार्ग भी रहिब नाही। वर्तमान बाबा कहुछंती तुमे मो द्वारा ही पतितरु पवित्र होई पारिबो, पवित्र दुनिया निश्चय ही हेबो। मु तो पिला मानंकु आसी राजयुग सिखाउछि, दैवी गुण मध्य धारण करबाको हेबो। रुषिबा कांदिबा ए सब आसुरी स्वभाव अटे। बाबा कहुछंती दुख सुख मान अपमान सबु किछि पिला मानंकु ही सहन करबाकु हेबो। संवेदनशीलता नहे, मु अमोक स्थान रे रहि पारिबे नाही, एहा मध्य संवेदनशील संस्कार अटे। एहांकर स्वभाव एपरि, ये एपरि अटंती से परि अटंती, ए सबु किछि रहिबा अनुचित। मुखरु सर्वदा फूल ही बाहरु, मुखरु कंटा बाहरिबा अनुचित। केतेक संतान मानंक मुखरु बहुत कंटा बाहरुछि, काहा उपरे क्रोध करिबा मध्य କଣ୍ଟା ସଦୃଶ ଅଟେ। ପିଲାମାନଙ୍କ ମଧ୍ୟରେ ବହୁତ ମତଭେଦ ସୃଷ୍ଟି ହେଉଛି। ଦେହ ଅଭିମାନ ଥିବା କାରଣରୁ ପରସ୍ପରର ଦୁର୍ବଳତାକୁ ଦେଖି ନିଜ ମଧ୍ୟରେ ମଧ୍ୟ ଅନେକ ପ୍ରକାରର ଦୁର୍ବଳତା ରହିଯାଉଛି। ସେଥିପାଇଁ ସେବାରେ ଢିଲାପଣ ଆସିଯାଉଛି। ବାବା ବୁଝୁଛନ୍ତି ଏହା ମଧ୍ୟ ଡ୍ରାମା ଅନୁସାରେ ହେଉଛି। ସୁଧୁରିବାକୁ ମଧ୍ୟ ପଡିବ। ମିଲିଟାରୀ ଲୋକମାନେ ଯୁଦ୍ଧକୁ ଗଲେ ତାଙ୍କର କାମ ହେଉଛି ଶତ୍ରୁ ସହିତ ଲଢିବା। ବନ୍ୟା ସମୟରେ ଅଥବା କୌଣସି ହଙ୍ଗାମା ହେଲେ ବହୁତ ମିଲିଟାରୀ ମାନଙ୍କୁ ଡାକିଥାନ୍ତି। ପୁଣି ମିଲିଟାରୀ ଲୋକେ ମୂଲିଆଙ୍କ କାମ ମଧ୍ୟ କରିବାରେ ଲାଗି ପଡନ୍ତି। ସରକାର ମିଲିଟାରୀ ମାନଙ୍କୁ ନିର୍ଦ୍ଦେଶ କରିଥାନ୍ତି, ଏସବୁ ସ୍ଥାନରେ ମାଟି ଭର୍ତ୍ତି କର, ଯଦି କେହି ନ ଆସନ୍ତି ତେବେ ଗୁଳି କରିଦିଅନ୍ତି। ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ହିଁ ପଡିବ। ବାବା କହୁଛନ୍ତି ତୁମେ ମଧ୍ୟ ସେବା ନିମନ୍ତେ ବନ୍ଧା ହୋଇଛ। ବାବା ଯେଉଁ ସ୍ଥାନକୁ ସେବା ନିମନ୍ତେ ଯିବାକୁ କହିବେ ତୁରନ୍ତ ହାଜିରି ହେବା ଦରକାର, ନ ମାନିଲେ ତୁମକୁ ମିଲିଟାରୀ ବୋଲି କୁହାଯିବ ନାହିଁ। ସେମାନେ ପୁଣି ହୃଦୟରେ ରହିପାରିବେ ନାହିଁ। ତୁମେ ସମସ୍ତଙ୍କୁ ସନ୍ଦେଶ ଦେବାରେ ବାବାଙ୍କର ସହଯୋଗୀ ହୋଇଛ। ଧରିନିଅ, ଯେଉଁଠି ବଡ଼ ମ୍ୟୁଜିୟମ ଖୋଲାଯାଇଛି 10 ମାଇଲ ଦୂରରେ ଅଛି, ସେଠାକୁ ସେବାରେ ତ ଯିବାକୁ ପଡିବ ନା। ଖର୍ଚ୍ଚର ଚିନ୍ତା କରିବା ଅନୁଚିତ। ଆମକୁ ସବୁଠାରୁ ବଡ଼ ସରକାର ବେହଦ ବାବାଙ୍କର ନିର୍ଦ୍ଦେଶ ମିଳୁଛି, ଯାହାଙ୍କ ରାଇଟ୍ ହ୍ୟାଣ୍ଡ ହେଉଛନ୍ତି ଧର୍ମରାଜ। ତାଙ୍କ ଶ୍ରୀମତ ନ ମାନିବା ଦ୍ଵାରା ପୁଣି ଅଧୋଗତି ହୋଇଯାଇଥାଏ। ଶ୍ରୀମତ କହୁଛି ନିଜର ଦୃଷ୍ଟିକୁ ନିର୍ବିକାରୀ କରାଅ, କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ସାହସ ରଖିବା ଦରକାର। ବାବାଙ୍କର ନିର୍ଦ୍ଦେଶକୁ ଯଦି ଆମେ ନ ମାନିବା ତେବେ ଏକଦମ ରସାତଳ ଗାମୀ ହୋଇଯିବା, 21 ଜନ୍ମ ରାଜତ୍ୱରେ ଅଙ୍କୁଶ ଲାଗିଯିବ। ବାବା କହୁଛନ୍ତି ପିଲାମାନଙ୍କ ବିନା ମତେ ତ କେହି ଜାଣିପାରିବେ ନାହିଁ, କଳ୍ପ ପୂର୍ବର ସନ୍ତାନ ମାନେ ହିଁ ଧୀରେ ଧୀରେ ଆସିବେ। ଏହା ବିଲକୁଲ ନୂଆ କଥା ଅଟେ, ଏହା ହେଉଛି ଗୀତାର ଯୁଗ, କିନ୍ତୁ ଶାସ୍ତ୍ରରେ ଏହି ସଙ୍ଗମ ଯୁଗର ବର୍ଣ୍ଣନା ନାହିଁ। ଗୀତାକୁ ହିଁ ଦ୍ଵାପରକୁ ନେଇ ଯାଇଛନ୍ତି, କିନ୍ତୁ ଯେତେବେଳେ ରାଜଯୁଗ ଥାଇଲେ ସେତେବେଳେ ନିଶ୍ଚୟ ସଙ୍ଗମ ଯୁଗ ହୋଇଥିବ ନା, କିନ୍ତୁ କାହାରି ବୁଦ୍ଧିରେ ଏକଥା ନାହିଁ। ଏବେ ତୁମର ଜ୍ଞାନର ନିଶା ଚଢିଛି, ମନୁଷ୍ୟ ମାନଙ୍କର ଭକ୍ତି ମାର୍ଗର ନିଶା ରହିଛି। କହୁଛନ୍ତି ସ୍ୱୟଂ ଭଗବାନ ଆସିଲେ ମଧ୍ୟ ଆମେ ଭକ୍ତି ଛାଡିବ ନାହିଁ। ଏହି ଉତ୍ଥାନ ଏବଂ ପତନର ସିଡି ବହୁତ ଭଲ, ତଥାପି ମଧ୍ୟ ମନୁଷ୍ୟ ମାନଙ୍କର ଆଖି ଖୋଲୁ ନାହିଁ, ମାୟାର ନିଶାରେ ଏକଦମ ରସାତଳ ଗାମୀ ହୋଇଯାଉଛନ୍ତି। ଜ୍ଞାନର ନିଶା ବହୁତ ଡେରିରେ ଚଢିଥାଏ। ପ୍ରଥମେ ତ ଦୈବୀ ଗୁଣ ଆବଶ୍ୟକ। ବାବାଙ୍କର କୌଣସି ନିର୍ଦ୍ଦେଶକୁ ଅବମାନନା କରିବା ଅନୁଚିତ, ଏହା ମୁଁ କରିପାରିବି ନାହିଁ, ଏପରି ଯିଏ କହେ ତାକୁ ଆଜ୍ଞାକାରୀ କୁହାଯିବ ନାହିଁ। ଶ୍ରୀମତ ମିଳୁଛି ଏହିପରି କରିବାକୁ, କିନ୍ତୁ ତେଣୁ ବୁଝିବା ଦରକାର ଯେ ଶିବ ବାବାଙ୍କର ମତ ସର୍ବଶ୍ରେଷ୍ଠ ଅଟେ। ସେ ହେଉଛନ୍ତି ସଦ୍ଗତି ଦାତା, ଦାତା କେବେ ଉଲଟା ମତ ଦେବେ ନାହିଁ। ବାବା କହୁଛନ୍ତି ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତ ସମୟରେ ପ୍ରବେଶ କରୁଛି, ଏହାଙ୍କ ଠାରୁ ମଧ୍ୟ ଦେଖ ଲକ୍ଷ୍ମୀ କେତେ ଶ୍ରେଷ୍ଠ ହୋଇଯାଇଛନ୍ତି। ଗାୟନ ମଧ୍ୟ ରହିଛି, ନାରୀମାନଙ୍କୁ ଆଗରେ ରଖାଯାଇଥାଏ, ପ୍ରଥମେ ଲକ୍ଷ୍ମୀ ପୁଣି ନାରାୟଣ, ଯଥା ରାଜା ରାଣୀ ତଥା ପ୍ରଜା ହୋଇଯାନ୍ତି। ତୁମକୁ ମଧ୍ୟ ଏହିପରି ଶ୍ରେଷ୍ଠ ହେବାକୁ ପଡିବ। ବର୍ତ୍ତମାନ ତ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି, ସମସ୍ତେ କହୁଛନ୍ତି ରାମ ରାଜ୍ୟ ହେବା ଦରକାର। ବର୍ତ୍ତମାନ ହେଉଛି ସଙ୍ଗମ, ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିବା ସମୟରେ ରାବଣ ରାଜ୍ୟ ନଥିଲା, ପୁଣି ପରିବର୍ତ୍ତନ କିପରି ହେଉଛି ଏ କଥା କେହି ଜାଣିନାହାନ୍ତି। ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି, ଭାବୁଛନ୍ତି କଳିଯୁଗ ତ ଏବେ ଛୋଟ ପିଲା ସଦୃଶ ଗୁରୁଣ୍ଡୁଛି, ତେଣୁ ମନୁଷ୍ୟ ଆହୁରି ନିଦ୍ରାରେ ଶୋଇଯାଇଛନ୍ତି। ଏ ଆତ୍ମିକ ଜ୍ଞାନ ଆତ୍ମିକ ବାବା ହିଁ ଆତ୍ମା ମାନଙ୍କୁ ଦେଉଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି। କୃଷ୍ଣଙ୍କୁ ରୁହାନୀ ପିତା ବୋଲି କୁହାଯିବ ନାହିଁ, ସେ ରୁହାନୀ ସନ୍ତାନ ବୋଲି କହିବେ ନାହିଁ। ଏ କଥା ମଧ୍ୟ ଲେଖିବା ଦରକାର, ରୁହାନୀ ଜ୍ଞାନ, ରୁହାନୀ ଜ୍ଞାନର ସାଗର ବାବା ଆତ୍ମିକ ଜ୍ଞାନ ଆତ୍ମିକ ସନ୍ତାନ ମାନଙ୍କୁ ଦେଉଛନ୍ତି। ବାବା ବୁଝାଉଛନ୍ତି, ଦୁନିଆରେ ସମସ୍ତ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି, ମୁଁ ଆତ୍ମା ଅଟେ, ଏ କଥା କେହି ଜାଣିନାହାନ୍ତି। ବାବା କହୁଛନ୍ତି, କାହାର ବି ଆତ୍ମା ଲୀନ ହୋଇନଥାଏ। ଏବେ ତୁମ ସନ୍ତାନ ମାନଙ୍କୁ କୁହା ବୁଝାଯାଉଛି ଯେ ଦଶହରା ଦୀପାବଳି କଣ, ମନୁଷ୍ୟ ତ ଯାହା ବି ପୂଜା ଆଦି କରୁଛନ୍ତି ସବୁ ଅନ୍ଧବିଶ୍ୱାସ ଅଟେ। ଯାହାକୁ କଣ୍ଢେଇ ପୂଜା ପଥର ପୂଜା ବୋଲି କୁହାଯାଉଛି, ବର୍ତ୍ତମାନ ତୁମେ ପାରସ ବୁଦ୍ଧି ହେଉଥିବାରୁ ପଥରର ପୂଜା କରିପାରିବ ନାହିଁ। ଚିତ୍ର ଆଗରେ ଯାଇ ମୁଣ୍ଡ ନୁଆଉଛନ୍ତି, କିଛି ବି ବୁଝୁନାହାନ୍ତି। କହୁଛନ୍ତି ମଧ୍ୟ ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ, ଜ୍ଞାନର ଅଧା କଳ୍ପ ଚାଲିଲା ପୁଣି ଭକ୍ତି ଆରମ୍ଭ ହେଲା। ଏବେ ତୁମକୁ ଜ୍ଞାନ ମିଳୁଥିବାରୁ ଭକ୍ତିରୁ ବୈରାଗ୍ୟ ଆସିଯାଉଛି। ଏହି ଦୁନିଆ ହିଁ ପରିବର୍ତ୍ତନ ହେଉଛି, କଳିଯୁଗରେ ଭକ୍ତି ରହିଛି, ସତ୍ୟଯୁଗରେ ଭକ୍ତି ରହିବ ନାହିଁ, ସେଠାରେ ସମସ୍ତେ ପୂଜ୍ୟ ହେବେ। ବାବା କହୁଛନ୍ତି, ପିଲାମାନେ ତୁମେ କାହିଁକି ମୁଣ୍ଡ ନୁଆଉଛ, ଅଧା କଳ୍ପ ତୁମେ ମୁଣ୍ଡ ବି ନୁଆଇଛ, ପଇସା ମଧ୍ୟ ଖର୍ଚ୍ଚ କରିଛ, କିଛି ମିଳି ହିଁ ନାହିଁ। ମାୟା ଏକଦମ ମୁଣ୍ଡ ଘୁରାଇ ଦେଇଛି, କାଙ୍ଗାଳ କରିଦେଇଛି, ପୁଣି ବାବା ଆସି ସମସ୍ତଙ୍କର ମୁଣ୍ଡ ଠିକ କରିଦେଉଛନ୍ତି। ଏବେ ଧୀରେ ଧୀରେ କିଛି ୟୁରୋପିଆନ ଲୋକେ ମଧ୍ୟ ବୁଝୁଛନ୍ତି, ବାବା ବୁଝାଇଛନ୍ତି। ଏ ଭାରତବାସୀ ମଧ୍ୟ ବିଲକୁଲ ତମଗୁଣୀ ହୋଇଯାଇଛନ୍ତି, ଅନ୍ୟ ଧର୍ମାବଲମ୍ବୀ ମାନେ ପଛରେ ଆସୁଥିବାରୁ ସେମାନଙ୍କୁ କମ ସୁଖ ଏବଂ ଦୁଃଖ ମଧ୍ୟ କମ ମିଳୁଛି। ଭାରତବାସୀଙ୍କୁ ସୁଖ ବହୁତ ଓ ଦୁଃଖ ମଧ୍ୟ ବହୁତ ମିଳୁଛି। ଆରମ୍ଭରୁ ହିଁ କେତେ ଧନବାନ ଏକଦମ ବିଶ୍ୱର ମାଲିକ ହେଉଛନ୍ତି, ଅନ୍ୟ ଧର୍ମାବଲମ୍ବୀ ମାନେ ପ୍ରଥମେ ଧନବାନ ହୋଇନଥାନ୍ତି, ପଛକୁ ଧୀରେ ଧୀରେ ବୃଦ୍ଧି ହୋଇ ହୋଇ ବର୍ତ୍ତମାନ ଶେଷ ସମୟରେ ଧନବାନ ହୋଇଛନ୍ତି। ବର୍ତ୍ତମାନ ପୁଣି ସବୁଠାରୁ ଭିକାରୀ ଭାରତ ହିଁ ହୋଇଛି, ଅନ୍ଧଶ୍ରଦ୍ଧାଳୁ ମଧ୍ୟ ଭାରତ ହୋଇଛି, ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି। ବାବା କହୁଛନ୍ତି, ମୁଁ ଯେଉଁ ସ୍ଥାନକୁ ସ୍ୱର୍ଗ କରିଥିଲି ତାହା ବର୍ତ୍ତମାନ ନର୍କ ହୋଇଯାଇଛି, ମନୁଷ୍ୟ ବାନର ବୁଦ୍ଧି ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଆସି ମନ୍ଦିର ଯୋଗ୍ୟ କରାଉଛି, ବିକାର ବହୁତ କଡ଼ା ଅଟେ, କେତେ କ୍ରୋଧ କରୁଛନ୍ତି, ତୁମ ପାଖରେ କ୍ରୋଧ ରହିବା ଅନୁଚିତ, ବିଲକୁଲ ଶାନ୍ତ ଓ ଅତି ମଧୁର ହୁଅ। ଏ କଥା ମଧ୍ୟ ଜାଣିଛ ଯେ କୁଟିଏରେ କେହି ବାହାରିବେ ରାଜପଦ ପାଇବା ପାଇଁ। ବାବା କହୁଛନ୍ତି, ମୁଁ ଆସିଛି ତୁମକୁ ନରରୁ ନାରାୟଣ କରିବା ପାଇଁ, ସେଥିରେ ମଧ୍ୟ ଅଷ୍ଟରତ୍ନଙ୍କର ମୁଖ୍ୟ ଗାୟନ ରହିଛି। ଅଷ୍ଟରତ୍ନ ଏବଂ ମଝିରେ ବାବା ରହିଛନ୍ତି, ଆଠ ଜଣ ହେଉଛନ୍ତି ପାସ୍ ୱିଥ୍ ଅନର୍ସ, ତାହା ପୁଣି ପୁରୁଷାର୍ଥର କ୍ରମ ଅନୁସାରେ। ଦେହ ଅଭିମାନ ତ୍ୟାଗ କରିବା ନିମନ୍ତେ ବହୁତ ପରିଶ୍ରମ ଲାଗୁଛି, ଦେହର ଅଭିମାନ ବିଲକୁଲ ତ୍ୟାଗ କରିଦେବା ଉଚିତ। ପକ୍କା ବ୍ରହ୍ମ ଜ୍ଞାନୀ ମାନଙ୍କର ଏହିପରି ସ୍ଥିତି ହୋଇଯାଇଥାଏ, ବସି ବସି ଏପରି ଦେହ ତ୍ୟାଗ କରିଦେଇଥାନ୍ତି ଯେ ବାୟୁମଣ୍ଡଳ ଏକଦମ ଶାନ୍ତ ହୋଇଯାଇଥାଏ, ଏବଂ ପ୍ରାୟତଃ ସକାଳର ଶୁଦ୍ଧ ସମୟରେ ଶରୀର ଛାଡିଥାନ୍ତି। ରାତିରେ ମନୁଷ୍ୟ ବହୁତ ଖରାପ କର୍ମ କରିଥାନ୍ତି, ସକାଳୁ ସ୍ନାନ ଆଦି କରି ଭଗବାନ ଭଗବାନ ବୋଲି କହିବାରେ ଲାଗିଥାନ୍ତି, ପୂଜା କରିଥାନ୍ତି। ବାବା ସବୁ କଥା ବୁଝାଉଛନ୍ତି, ପ୍ରଦର୍ଶନୀ ଆଦିରେ ମଧ୍ୟ ତୁମେ ପ୍ରଥମେ ପ୍ରଥମେ ବାବାଙ୍କ ପରିଚୟ ଦିଅ, ପ୍ରଥମେ ବାବା ଏବଂ ପରେ ସମ୍ପତ୍ତି। ବାବା ତ ଏକମାତ୍ର ନିରାକାର ଅଟନ୍ତି, ରଚୟିତା ବାବା ହିଁ ବସି ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ବୁଝାଉଛନ୍ତି। ସେହି ବାବା କହୁଛନ୍ତି, ମାମେକମ୍ ୟାଦ କରୋ, ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ବାବାଙ୍କ ପରିଚୟ ଦେଲେ ପୁଣି କାହାର ସାହସ ହେବ ନାହିଁ ପ୍ରଶ୍ନ ଉତ୍ତର କରିବା ପାଇଁ। ପ୍ରଥମେ ବାବାଙ୍କ ଉପରେ ନିଶ୍ଚୟ ପକ୍କା ହୋଇଯାଉ, ତାପରେ ଯାଇ କୁହ 84 ଜନ୍ମ ଏହିପରି ନିଆଯାଏ। ଚକ୍ରକୁ ଏବଂ ବାବାଙ୍କୁ ବୁଝିଗଲେ ପୁଣି କୌଣସି ପ୍ରଶ୍ନ ଉଠିବ ନାହିଁ। ବାବାଙ୍କର ପରିଚୟ ଦେବା ପରିବର୍ତ୍ତେ ତୁମେ ଅନ୍ୟ ବିଷୟ ବୁଝାଉଥିବାରୁ ଏଥିରେ ତୁମର ବହୁତ ସମୟ ନଷ୍ଟ ହୋଇଯାଉଛି, ଗଳା ଶୁଖିଯାଉଛି। ପ୍ରଥମେ ଅଳ୍ପଙ୍କର କଥା ଉଠାଅ, ଇଆଡୁ ସିଆଡୁ କଥା କହିଲେ ବୁଝି ପାରିବେ ନାହିଁ। ବିଲକୁଲ ସାଧାରଣ ରୀତିରେ ଏବଂ ଧୀର ସ୍ଥିର ଭାବେ ବସି ବୁଝାଇବା ଦରକାର। ଯେଉଁମାନେ ଦେହି ଅଭିମାନୀ ହୋଇଥିବେ ସେମାନେ ଭଲ ଭାବେ ବୁଝାଇ ପାରିବେ। ବଡ ବଡ ମ୍ୟୁଜିୟମରେ ଯେଉଁମାନେ ଭଲ ଭାବେ ବୁଝାଉଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ପଡିବ। କିଛି ସମୟ ପାଇଁ ନିଜର ସେବା କେନ୍ଦ୍ର ଛାଡି ସାହାଯ୍ୟ କରିବା ନିମନ୍ତେ ଆସିବା ଦରକାର। ସେବା କେନ୍ଦ୍ର ସମ୍ଭାଳିବା ନିମନ୍ତେ ଅନ୍ୟ କାହାକୁ ବସାଇ ଦିଅ। ଯଦି ଗଦି ସମ୍ଭାଳିବା ପାଇଁ କାହାକୁ ନିଜ ସମାନ କରିନାହଁ ତେବେ ବାବା ବୁଝିବେ ଯେ ଇଏ କୌଣସି କାମର ନୁହନ୍ତି, ସେବା କରିନାହାନ୍ତି। ବାବାଙ୍କୁ ଲେଖୁଛନ୍ତି ବା ସେବା ଛାଡି କିପରି ଯିବୁ। ଆରେ ବାବା ହୁକୁମ କରୁଛନ୍ତି ଅମୁକ ଜାଗାରେ ପ୍ରଦର୍ଶନୀ ଅଛି, ଯାଇ ସେବା କର। ଯଦି ଗଦି ଯୋଗ୍ୟ କାହାକୁ କରିନାହଁ ତେବେ ତୁମେ କେଉଁ କାମର? ବାବା ହୁକୁମ କରୁଛନ୍ତି ତୁରନ୍ତ ଯିବା ଉଚିତ। ତାଙ୍କୁ ହିଁ ମହାରଥୀ ବ୍ରାହ୍ମଣ ବୋଲି କୁହାଯାଇଥାଏ, ବାକି ତ ସମସ୍ତେ ଘୋଡ଼ା ସବାର ପଦାତିକ ଅଟନ୍ତି। ସମସ୍ତଙ୍କୁ ସେବାରେ ସାହାଯ୍ୟ କରିବା ଉଚିତ। ଏତେ ବର୍ଷରେ ତୁମେ କାହାକୁ ନିଜ ସମାନ କରିନାହଁ ତେବେ କଣ କରୁଥିଲ? ଏତେ ଦିନ ମଧ୍ୟରେ କାହାକୁ ସନ୍ଦେଶ ବାହକ କରିନାହଁ? ଯିଏକି ସେବା କେନ୍ଦ୍ର ସମ୍ଭାଳିବେ ଭିନ୍ନ ଭିନ୍ନ ସ୍ୱଭାବର ମନୁଷ୍ୟ ଆସୁଛନ୍ତି, ଯାହାଙ୍କ ସହିତ କଥା ହେବା ପାଇଁ ମଧ୍ୟ ବୁଦ୍ଧି ଦରକାର। ମୁରଲୀ ମଧ୍ୟ ପ୍ରତ୍ୟହ ପଢିବା ଅଥବା ଶୁଣିବା ଉଚିତ। ମୁରଲୀ ପଢିନାହଁ ଅର୍ଥ ଅନୁପସ୍ଥିତ ଲେଖାଯିବ। ତୁମ ସନ୍ତାନ ମାନଙ୍କୁ ସାରା ବିଶ୍ୱରେ ସେବାର ବିସ୍ତାର କରିବାକୁ ହେବ। ତୁମେ ସାରା ବିଶ୍ୱର ସେବା କରୁଛ ନା? ପତିତ ଦୁନିଆକୁ ପବିତ୍ର କରାଇବା ଅର୍ଥ ସେବା କରିବା ଅଟେ ନା? ସମସ୍ତଙ୍କୁ ମୁକ୍ତି ଜୀବନ ମୁକ୍ତି ଧାମର ରାସ୍ତା ବତାଇ ଦୁଃଖରୁ ମୁକ୍ତ କରିବାକୁ ହେବ। ଆଚ୍ଛା ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ବହୁତ ମିଠା ଶାନ୍ତ ଏବଂ ବହୁତ ମଧୁର ସ୍ୱଭାବ ଯୁକ୍ତ ହେବାକୁ ପଡିବ। କେବେ ହେଲେ କ୍ରୋଧ କରିବା ଉଚିତ ନୁହେଁ। ନିଜର ଆଖିକୁ ଅର୍ଥାତ୍ ଦୃଷ୍ଟିକୁ ବହୁତ ନିର୍ବିକାରୀ କରିବାକୁ ହେବ। 2 ବାବା ଯାହା ହୁକୁମ କରୁଛନ୍ତି ତାକୁ ତୁରନ୍ତ ମାନିବାକୁ ହେବ। ସାରା ବିଶ୍ୱକୁ ପତିତରୁ ପବିତ୍ର କରିବାର ସେବା କରିବାକୁ ହେବ, ଅର୍ଥାତ୍ ଘେରାଉ କରିବାକୁ ହେବ। ବରଦାନ ବାବାଙ୍କର ସ୍ମୃତି ଦ୍ୱାରା ଅସନ୍ତୋଷ ପରିସ୍ଥିତିରେ ସର୍ବଦା ସୁଖ ବା ସନ୍ତୋଷର ଅନୁଭୂତି କରୁଥିବା ମହାବୀର ହୁଅ। ସର୍ବଦା ବାବାଙ୍କର ସ୍ମୃତିରେ ରହୁଥିବା ଆତ୍ମାମାନେ ପ୍ରତ୍ୟେକ ପରିସ୍ଥିତିରେ ସଦା ସନ୍ତୋଷ ରହିଥାନ୍ତି, କାହିଁକି ନା ଜ୍ଞାନର ଶକ୍ତି ଆଧାରରେ ପାହାଡ଼ ଭଳି ପରିସ୍ଥିତି ମଧ୍ୟ ସୁରିଷ ଭଳି ଅନୁଭବ ହୋଇଥାଏ, ଅର୍ଥାତ୍ କିଛି ଲାଗିନଥାଏ। ଯଦିଓ ପରିସ୍ଥିତି ଅସନ୍ତୋଷ ହେବା ଭଳି ହୋଇଥିବ ବା କୌଣସି ଦୁଃଖର ଘଟଣା ଘଟିଥିବ, ପୁଣି ବି ଦୁଃଖଦ ପରିସ୍ଥିତି ଭିତରେ ଯଦି ସୁଖର ସ୍ଥିତିରେ ରହୁଥିବ ତେବେ କୁହାଯିବ ମହାବୀର ଯାହା ବି ହୋଇଯାଉ ନଥିଙ୍ଗ ନ୍ୟୁ, ଅର୍ଥାତ୍ କିଛି ବି ନୂଆ ନୁହେଁ। ଏହିଭଳି ଭାବିବା ସହିତ ବାବାଙ୍କର ସ୍ମୃତି ଦ୍ୱାରା ସର୍ବଦା ଏକର ସ୍ଥିତି रही पारिबो तापरे आउ दुख शांतिर ढेउ आसिबो नाही स्लोगान जदी निजर दैवी स्वरूप सर्वदा स्मृति रे रहिबो तेबे कहार भी व्यर्थ दृष्टि तुम उपरे पड़ी पारिबो नाही अव्यक्त इशारा निज प्रति एवं समस्तंक प्रति निजर संकल्प द्वारा जुगर शक्ति गुड़ी को प्रयोग कर जेपरी विज्ञान शक्ति प्रयोग लाइट आधार रे होई थाए जदि कंप्यूटर मध्य चालू तेरे कंप्यूटर एक शक्ति अटे किंतु तार आधार लाइट अटे से परी तुम मानकर शांति शक्ति आधार मध्य लाइट अटे जदि प्रकृति लाइट अनेक प्रकार प्रयोग को वास्तविक रूप से देखाउछि तेबे तुम मानकर अविनाशी परमात्मा लाइट आत्मिक लाइट एवं ता सहित तुम वास्तविक स्थिति मध्य लाइट अर्थात हालुका तेबे एहा द्वारा कौन प्रयोग न होई पारिबो ओम शांति।